ନମସ୍କାର, ମୋ ନାଁ ମାଳତୀ ମଣ୍ଡଳ, ମୁଁ ନାଳବନ୍ଧ ମୁଣ୍ଡା ସାହିରୁ କହୁଛି। ଆମର ଏବେ ୱାର୍ଡ ଲେବୁଲ ମିଟିଂ ହେଇଥିଲା, ଆମେ ସେଠିକି ଯାଇଥିଲୁ। ଯାଇକି ଆମେ ମାନେ ସେଠି ଆମର ଇସ୍ୟୁଜ କହିଥିଲୁ କି ଆମର ଖରାଦିନେ ଯୋଉ ପାଣି ଟାଙ୍କି ଦିଟା ଥିଲା, ସେ ପାଣି ଟାଙ୍କି ଦିଟା ଉଠି ଯାଇଛି। ଏବେ ବର୍ତ୍ତମାନ ଯଦି ସେ ପାଣି ଟାଙ୍କି ଦିଟା ଆମକୁ ଯୋଗାଇ ଦିଆଯାଆନ୍ତା ତାହେଲେ ଆମେ ମାନେ ସେଠି ଉପକୃତ ହୁଅନ୍ତୁ। କାରଣ ସପ୍ଲାଇ ୱାଟର ବହୁ ସମୟ ପାଣି ଆସୁନି, ବହୁତ କମ ସମୟ ଆସୁଛି, ଯୋଉଥିରେ କି ଆମେ ରଖିପାରୁନୁ। ଆଉ ଟ୍ୟୁବୱେଲ ଆମର ଖରାପ ହେଇଯାଇଛି, ତେଣୁକରି ଯଦି ପାଣି ଟାଙ୍କି ଦିଟାରେ ଯୋଉ ପାଣି ଆସିକି ଭରି ପଡୁଥିଲେ ସେ ଦିଟାରେ ଆମେ ଚଳି ଯାଉଥିଲୁ। ତେଣୁକରି ଯଦି ସେଟା ଆମକୁ ଆଉ ଥରେ ଦିଆଯାଆନ୍ତୁ ତାହେଲେ ଭଲ ହୁଅନ୍ତା। ମୁଁ ୟା ଦ୍ୱାରା ମୁଁ ଜଣଉଛି ଯେ ସେଟା ଆମ ପାଇଁ ସୁବିଧା କରାଯାଉ। ଧନ୍ୟବାଦ।